ପ୍ରଥମ ବଂଶାବଳୀ ଅଧ୍ୟାୟ ତେଇଶ। ଅନନ୍ତର ଦାଉଦ ବୃଦ୍ଧ ଓ ପୂର୍ଣ୍ଣାୟୁ ହେଲେ ଓ ସେ ଆପଣା ପୁତ୍ର ସଲୋମନଙ୍କୁ ଇସ୍ରାଏଲ ଉପରେ ରାଜା କଲେ, ଆଉ ସେ ଇସ୍ରାଏଲର ସମସ୍ତ ଅଧିପତିଙ୍କୁ ଓ ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଏକତ୍ର କଲେ। ତେଣୁ ତିରିଶ ବର୍ଷ ଓ ତହିଁରୁ ଉର୍ଦ୍ଧ ବୟସ୍କ ଲେବୀୟମାନେ ଗଣିତ ହେଲେ। ତହିଁରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣତିରେ ସେମାନେ ଅଠତିରିଶ ହଜାର ହେଲେ। ସେମାନଙ୍କ ମଧ୍ୟରୁ ଚବିଶ ହଜାର ଲୋକ ସଦାପ୍ରଭୁଙ୍କ ଗୃହର କାର୍ଯ୍ୟ ଚଳାଇବା ପାଇଁ ନିଯୁକ୍ତ ଥିଲେ, ଆଉ ଛଅ ହଜାର ଲୋକ କାର୍ଯ୍ୟ ଶାସକ ଓ ବିଚାରକର୍ତ୍ତା ଥିଲେ, ଆଉ ଚାରି ହଜାର ଲୋକ ଦ୍ୱାରପାଳ ଥିଲେ। ଆଉ ପ୍ରଶଂସାର୍ଥେ ମୁଁ ଯେଉଁ ବାଦ୍ୟଯନ୍ତ୍ର ସବୁ ନିର୍ମାଣ କଲି ବୋଲି ଦାଉଦ କହିଲେ, ତଦ୍ୱାରା ଚାରି ହଜାର ଲୋକ ସଦାପ୍ରଭୁଙ୍କର ପ୍ରଶଂସା କଲେ। ପୁଣି ଦାଉଦ ସେମାନଙ୍କୁ ଲେବିର ପୁତ୍ରମାନଙ୍କ ବଂଶ ଅନୁସାରେ ନାନା ପାଳିରେ ବିଭକ୍ତ କଲେ, ଗେର୍ସୋନ, କହାତ ଓ ମରରୀ। ଗେର୍ସୋନୀୟମାନଙ୍କ ମଧ୍ୟରୁ ଲାଦନ ଓ ସିମି, ଲାଦନର ପୁତ୍ର ପ୍ରଧାନ ଜିହିଏଲ, ତାହା ଉତ୍ତାରେ ସେଥମ ଓ ଜୋଏଲ ତିନି ଜଣ, ସିମିର ପୁତ୍ର ସଲମିତ ଓ ହସିଏଲ ଓ ହାରଣ ତିନି ଜଣ, ଏମାନେ ଲାଦନର ପିତୃବଂଶ ପ୍ରଧାନ ଥିଲେ। ପୁଣି ସିମିର ପୁତ୍ର ଜହତ ଓ ଶିଷ ଓ ଜିଉସ ଓ ବରିୟ, ଏହି ଚାରି ଜଣ ସିମିର ପୁତ୍ର, ଜହତ ପ୍ରଧାନ, ଦ୍ୱିତୀୟ ଶିଷ, ମାତ୍ର ଜିଉସ ଓ ବରିୟର ଅନେକ ପୁତ୍ର ନଥିଲେ, ଏହେତୁ ସେମାନେ ଏକତ୍ର ଗଣିତ ହୋଇ ଏକ ପିତୃବଂଶ ହେଲେ। କହାତ୍ର ପୁତ୍ର ଅମ୍ରାମ, ଜିସର, ହିବ୍ରଣ ଓ ଉସିଏଲ ଚାରି ଜଣ, ଅମ୍ରାମର ପୁତ୍ର ହାରଣ ଓ ମୋସା। ପୁଣି ହାରଣ ଯେପରି ମହାପବିତ୍ର ବସ୍ତୁ ପବିତ୍ର କରିବ, ଏଥିପାଇଁ ଯୁଗାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଦାହ, ତାହାଙ୍କର ପରିଚର୍ଯ୍ୟା ଓ ତାହାଙ୍କ ନାମରେ ଆଶୀର୍ବାଦ କରଣାର୍ଥେ ସେ ଓ ତାହାର ପୁତ୍ରମାନେ ଯୁଗାନୁକ୍ରମେ ପୃଥକ କରାଗଲେ। ମାତ୍ର ପରମେଶ୍ୱରଙ୍କ ଲୋକ ମୋସାଙ୍କର ପୁତ୍ରମାନେ ଲେବି ବଂଶ ମଧ୍ୟରେ ଉଲ୍ଲିଖିତ ହେଲେ। ମୋସାଙ୍କର ପୁତ୍ର ଗେର୍ସମ ଓ ଇଲିଏସର, ଗେର୍ସମର ସନ୍ତାନମାନଙ୍କ ମଧ୍ୟରେ ସବୁଏଲ ପ୍ରଧାନ, ଆଉ ଇଲିଏସରର ସନ୍ତାନମାନଙ୍କ ମଧ୍ୟରେ ରହବିୟ ପ୍ରଧାନ। ଏହି ଇଲିଏସରର ଆଉ ପୁତ୍ର ନଥିଲେ, ମାତ୍ର ରହବିୟର ବହୁ ସଂଖ୍ୟକ ସନ୍ତାନ ଥିଲେ। ଜିସରର ପୁତ୍ରମାନଙ୍କ ମଧ୍ୟରେ ସଲମିତ ପ୍ରଧାନ ଥିଲା। ହିବ୍ରଣର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ଜିରିୟ, ଦ୍ୱିତୀୟ ଅମରିୟ, ତୃତୀୟ ଜହସିଏଲ, ଚତୁର୍ଥ ଜିକ୍ମିୟାମ, ଉସିଏଲର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ମିଖା, ଦ୍ୱିତୀୟ ଜିସିୟ, ମରାରୀର ପୁତ୍ର ମହଲି ଓ ମୁସି, ମହଲିର ପୁତ୍ର ଇଲିଆସର ଓ କିସ୍। ଇଲିଆସର ମଲା, ତାହାର ପୁତ୍ର ନଥିଲେ, କେବଳ କେତୋଟି କନ୍ୟା ଥିଲେ। ପୁଣି ସେମାନଙ୍କ ଜ୍ଞାତି କିସ୍ର ପୁତ୍ରମାନେ ସେମାନଙ୍କୁ ବିବାହ କଲେ, ମୁସିର ପୁତ୍ର ମହଲି, ଏଦର ଓ ଜିରେମୋତ ତିନି ଜଣ, ଏମାନେ ଆପଣାପଣା ପିତୃବଂଶାନୁସାରେ ଲେବିର ସନ୍ତାନ। ପୁଣି କୋଡ଼ିଏ ବର୍ଷ ଓ ତହିଁରୁ ଉର୍ଦ୍ଧ ବୟସ୍କ ଯେଉଁମାନେ ଆପଣାପଣା ନାମ ଓ ମସ୍ତକାନୁସାରେ ଗଣିତ ହୋଇ ସଦାପ୍ରଭୁଙ୍କ ଗୃହର ସେବା କାର୍ଯ୍ୟ କଲେ, ସେମାନଙ୍କ ପିତୃବଂଶର ପ୍ରଧାନ ଥିଲେ। କାରଣ ଦାଉଦ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି ଓ ସେ ଯୁଗାନୁକ୍ରମେ ଜେରୁସାଲେମରେ ବସତି କରନ୍ତି। ଆହୁରି ମଧ୍ୟ ଲେବୀୟମାନଙ୍କୁ ଆବାସ ଓ ତହିଁର ସେବାର୍ଥକ ପାତ୍ର ସବୁ ବହିବାର ଆଉ ପ୍ରୟୋଜନ ହେବ ନାହିଁ, କାରଣ ଦାଉଦଙ୍କର ଶେଷ ବାକ୍ୟାନୁସାରେ ଲେବି ସନ୍ତାନମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଉର୍ଦ୍ଧ ବୟସ୍କ ଲୋକ ଗଣିତ ହେଲେ। କାରଣ ସଦାପ୍ରଭୁଙ୍କ ଗୃହର ସେବାର୍ଥେ ପ୍ରାଙ୍ଗଣରେ ଓ କୋଠରୀରେ ଓ ପରମେଶ୍ୱରଙ୍କ ଗୃହର ସେବା କାର୍ଯ୍ୟାର୍ଥକ ସମସ୍ତ ପବିତ୍ର ବସ୍ତୁ ସୂଚି କରିବାରେ ହାରଣ ସନ୍ତାନମାନଙ୍କ ସେବା କରିବାର ଲେବିୟମାନଙ୍କର କାର୍ଯ୍ୟ ଥିଲା। ଆହୁରି ଦର୍ଶନୀୟ ରୋଟିର ଓ ତାଡ଼ିଶୂନ୍ୟ ସରୁ ଚକୁଳି ଅବା ପଲମରେ ଭଜା କି ରନ୍ଧା ଭକ୍ଷ୍ୟ ନୈବେଦ୍ୟ ପାଇଁ ସରୁ ମଇଦାର ଓ ସର୍ବପ୍ରକାର ପରିମାଣ ଓ ତୌଲର କାର୍ଯ୍ୟ। ପୁଣି ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ ଠିଆ ହେବାର, ଆଉ ନିତ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ନିରୂପିତ ପର୍ବ ସବୁରେ ସେ ସମ୍ବନ୍ଧୀୟ ବିଧିମତେ ସଂଖ୍ୟାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତ ହୋମବଳି ଉତ୍ସର୍ଗ କରିବାର ସେମାନଙ୍କର କାର୍ଯ୍ୟ ଥିଲା। ଏହେତୁ ସେମାନେ ସମାଗମ ତମ୍ବୁର ରକ୍ଷଣୀୟ ଓ ପବିତ୍ର ସ୍ଥାନର ରକ୍ଷଣୀୟ ଓ ସଦାପ୍ରଭୁଙ୍କ ଗୃହର ସେବାକର୍ମ ନିମନ୍ତେ ଆପଣମାନଙ୍କ ଭ୍ରାତା ହାରଣ ସନ୍ତାନଗଣର ରକ୍ଷଣୀୟ ରକ୍ଷା କରିବେ।